ହ୍ୟାଲୋ
ସାଙ୍ଗ, ମୁଁ ଶିବୁ କହୁଛି।
ହଁ ସାଙ୍ଗ କହ,
କଣ ଘରେ ଅଛୁ?
ହଁ ରେ, ଘରେ ହିଁ ଅଛି ଯେ, ଏବେ ଝିଅକୁ ଯାଉଛି ହଷ୍ଟେଲକୁ ଛାଡିବା ପାଇଁ।
ହଉ, ଗୋଟେ ଗୁଡ୍ ନ୍ୟୁଜ୍ ଶୁଣ, ମୁଁ ଆଜି ବହୁତ ଖୁସି, ମୋର ବାହାଘର ଠିକ ହେଇଗଲା।
ଆଚ୍ଛା,
ଏଇ 13 ତାରିଖ ମ୍ୟାରେଜ।
ୱାଓ, ଫାଇନାଲି ଏତେ ଦିନ ପରେ ତୋ ଲଭ୍ ସକ୍ସେସ ହେଇଗଲା।
ହଁ ସାଙ୍ଗ,
କଂଗ୍ରାଚୁଲେସନ।
ଥ୍ୟାଙ୍କ ୟୁ। ହଉ ଶୁଣ, 12 ତାରିଖ ଦିନ ତୁ ଆସି ପହଞ୍ଚି ଯିବୁ, ଜମାରୁ ଲେଟ୍ କରିବୁନି ହେଲା।
ହଉ ହଉ, ଆମେ ପହଞ୍ଚି ଯିବା। ବାଏ।
ବାବା, ହ୍ୱାଟ ଇଜ୍ ଲଭ୍? ଲଭ୍ ମାନେ କ'ଣ?
ଲଭ୍, ଲଭ୍ ଗୋଟେ ଏମିତି ଜିନିଷ, ଯଦି ଭଲ ଲୋକ ସାଙ୍ଗରେ ହେଲା ତାହେଲେ ଲାଇଫ୍ ବନିଯାଏ, ଆଉ ଯଦି ଖରାପ ଲୋକ ସାଙ୍ଗରେ ହୁଏ ତାହେଲେ ଲାଇଫ୍ ବର୍ବାଦ ହେଇଯାଏ।
ତାହେଲେ ମତେ ଗୋଟେ ଲଭ୍ ଉପରେ ଷ୍ଟୋରୀ ଶୁଣାଉ ନା
ଏବେ।
ହଁ, କାରଣ ମୁଁ ହଷ୍ଟେଲ ପଳେଇବି, ଆଉ କେବେ ଶୁଣି ପାରିବିନି।
ଠିକ ଅଛି, ବଟ୍ ମୁଁ ଏବେ ଯେଉଁ ଷ୍ଟୋରୀ ଶୁଣେଇବି ସେଇଟା ମୋର ସାଙ୍ଗ ଜଣେ ମତେ ଶୁଣେଇଥିଲା, ତା ଷ୍ଟୋରୀ, ପୁରା ରିଅଲ ଷ୍ଟୋରୀ।
ତାହେଲେ ବାପା ଜଲ୍ଦି ଷ୍ଟାର୍ଟ କର।
ହଉ। ବୋଉ ଦେଖ, ମତେ ଏବେ ବାହା ହବାର ନାହିଁ, ମତେ ଫାର୍ଷ୍ଟ ମୋ କ୍ୟାରିୟର କରିବାର ଅଛି, ଖାଲି ତୁ କହିଲୁ ବୋଲି ଦେଖା କରିବା ପାଇଁ ଆସିଛି।
ହଉ ବାବା, ଦେଖିଦେଲେ ଅସୁବିଧା କ'ଣ?
ହଉ ରଖ ରଖ, ସେ ଝିଅ ଆସିଲାଣି। ହାଏ, ବସ।
ଶୁଣନ୍ତୁ ପ୍ଲିଜ, ଆପଣଙ୍କ ଘରେ କଲ୍ କରିକି ମନା କରିଦିଅନ୍ତୁ କି ଝିଅ ମୋର ପସନ୍ଦ ଆସିଲାନି, ମୁଁ ତାକୁ ମ୍ୟାରେଜ୍ କରିବିନି।
କାହିଁକି?
କାହିଁକି ନା, ମୁଁ ସେତିକି ଭଲ ଝିଅ ନୁହେଁ ଯେ ଜଣକୁ ବାହା ହେଇପାରିବି।
ମାନେ? ମାନେ ବୁଝିପାରିଲେନି।
ମାନେ ମୋର ଜଣେ ବୟଫ୍ରେଣ୍ଡ ଥିଲା।
ଓ, ବୟଫ୍ରେଣ୍ଡ ଥିଲା ନା ଅଛନ୍ତି?
ଥିଲା, ହେଲେ ଏବେ ନାହିଁ।
ହେ ହେ ହେ, ପ୍ଲିଜ 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 ଡୋଣ୍ଟ କ୍ରାଏ। ତମେ ମୋତେ ତମ ପ୍ରୋବ୍ଲେମ କହିପାରିବ, ୟୁ କ୍ୟାନ୍ ସେୟାର ୱିଥ୍ ମି।
ତୁ ଜାଣିପାରୁନୁ ଫୋନଟା କାଟୁଛୁ ନା କିଛି ବ୍ୟସ୍ତରେ ଥିବି, କ'ଣ ପାଇଁ ବାର ବାର ଫୋନ କରୁଛୁ?
ଆରେ ଶୁଣ, ଦୁଇଟା ପ୍ରୋବ୍ଲେମ ହେଇଯାଇଛି।
କ'ଣ?
ଆମ ଘରେ ମୋର ବାହାଘର ଠିକ କରୁଛନ୍ତି।
ଆଚ୍ଛା,
ପୁଅ ଆଜି ମୋତେ ଦେଖିବାକୁ ଆସୁଛି।
ଓ, କଂଗ୍ରାଚୁଲେସନ,
ଏ ତ ବଢିଆ କଥା।
ଆର ପ୍ରୋବ୍ଲେମଟା କ'ଣ ତାହେଲେ?
ଆର ପ୍ରୋବ୍ଲେମଟା ମୁଁ ଦେଖା ହେଲେ କହିବି।
ମୁଁ ଦେଖା କରିପାରିବିନି, ଫୋନ ରଖ।
ଜବ୍ ନହେଲେ କ'ଣ ହେଲା? ଏବେ ତ ସମସ୍ତେ ଭିଡିଓ ବନଉଛନ୍ତି ଆଉ ଫେମସ୍ ବି ହଉଛନ୍ତି, ଆଜିଠୁ ଆମେ ବି ଭିଡିଓ ବନେଇବା।
ଯେଉଁମାନେ ସବୁ ଭଲ ଭିଡିଓ ବନଉଛନ୍ତି ସେମାନେ ଆଇଫୋନରେ ସୁଟ୍ କରୁଛନ୍ତି,
ତ କ'ଣ ହେଲା, ଆମେ ବି ଆଇଫୋନରେ ସୁଟ୍ କରିବା।
କେମିତି?
ମୁଁ ତମ ପାଇଁ ଆଇଫୋନ ଆଣିଦେବି।
ହଁ ସତରେ?
ହୁଁ।
জানিছ তুমি যে মোট ভিডিও বনাইছিল সেটা পুরো ভাইরাল হয়ে যাইছি আউ এবে মু জুয়াড়ে গলে মতে সমস্ত চিনুছন্তি আউ মো সা সেলফি বি নউছন্তি
ওয়াও লাভ ইউ মাই সুইটহার্ট
আউ মোর যে ফার্স্ট পেমেন্ট মিলিছি সেতির গোটে মু নুয়া বাইক বুকিং করছি
কোন হেলা তোমার ফার্স্ট পেমেন্ট মিলি সাললেনি আউ এ কথা তুমি মতে কহিন
আরে অ্যাকচুয়ালি মু ভাবিছিলি নুয়া বাইক আসলে একাতে জনেবি না
কহিপারিব কি সঞ্জয় আউ তোমার রিলেশন কোন সব মো জীবনে ঘটি গলা পরে মু আউ এ জীবন রাখিবাকু চাহুনি
আই লাইক ইউ মু তমকু বাহাইবি
হেলে মু কাহাকু বাহাবা পাই যোগ্য হই কি নাই
মানে
আই অ্যাম প্রেগন্যান্ট দিটা প্রবলেম হই যাইছি আর প্রবলেমটা মু দেখা হলে কহিবি আই অ্যাম প্রেগন্যান্ট
তাপরে তাপরে মু মো লাইফরে তাঙ্কো কেবে বি দেখিনি কি তাঙ্কো বিষয়ে কিছু বি জানিনি
বাবা ট্রাস্ট মি মু মো লাইফরে কাহাকু কেবে ভালো পাইবিনি
সুইটি